ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ସ୍ୱଚ୍ଛ ଭାରତ ଅଭିଯାନର ଶ୍ରମଦାନ ଅଭିଯାନଥି ନାଗରିକମାନେ ସାମିଲ ହେବାର୍କେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିଛନ୍। ସହରାଞ୍ଚଳ ସ୍ୱଚ୍ଛ ଭାରତ ଅଭିଯାନଥି ଆଜି ସକାଳର 10 ବଜେନୁ 11 ବଜେ ତକ ଘଣ୍ଟେ ଲାଗି ଶ୍ରମଦାନ କାର୍ଯ୍ୟକ୍ରମଥି ସାମିଲ ହେବାର୍କେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍। ସ୍ୱଚ୍ଛ ଭବିଷ୍ୟତର ଏହି ମହାନ ପ୍ରୟାସଥି ସାମିଲ ହେବାର୍କେ ପ୍ରଧାନମନ୍ତ୍ରୀ କହିଛନ୍। କେନ୍ଦ୍ର ଗୃହ ଆଉ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ସୂଚନା ଅନୁସାରେ ଶ୍ରମଦାନ ଲାଗି ଦେଶର 6,40,000 ଜାଗା ଚିହ୍ନଟ କରାଯାଇଛି। ସେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମଟି 35,000 ଅଙ୍ଗନୱାଡ଼ି କେନ୍ଦ୍ର ସହିତ ସେନାବାହିନୀର ଅଧିକାରୀ ଆଉ ସାଧାରଣ ନାଗରିକ ସାମିଲ ହେବେ। ଜନଜାତି ଭାଷା ସାହିତ୍ୟ ଆର୍ ସଂସ୍କୃତିର ଉନ୍ନତି ଲାଗି ଫି ଜିଲ୍ଲାର ଲାଙ୍ଗୁଏଜ୍ ଲ୍ୟାବ୍ ପ୍ରତିଷ୍ଠା କରାଯିବା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଗଲାକାଲି ଭୁବନେଶ୍ୱରଠାରେ ସାନ୍ତାଳୀ ଓଡ଼ିଆ ଇଂରାଜୀ ଶବ୍ଦକୋଷକେ ଲୋକାର୍ପଣ କରିକରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜନଜାତି ଭାଷାଥି ସାର୍ଟିଫିକେଟ୍ କୋର୍ସ ପ୍ରଦାନ କରାଯିବା, ସେମାନଙ୍କର ଭାଷା ସାହିତ୍ୟ ସଂସ୍କୃତିକେ ଅନ୍ଲାଇନ୍ ସହିତ ଯୋଡ଼ାଯିବା। ଲାଙ୍ଗୁଏଜ୍ ଲ୍ୟାବ୍ ପ୍ରତିଷ୍ଠା ହେବାନୁ ଜନଜାତି ସଂସ୍କୃତି ଉପରେ ଅତ୍କା ଗବେଷଣା ସୁଯୋଗ ସୃଷ୍ଟି ହେବା। ଏ ଅବସରରେ ସୌରା, କୁଇ, ଗୁଣ୍ଡି ଆଉ ମୁଣ୍ଡା ଭାଷାଥି ପ୍ରାଥମିକ ଶିକ୍ଷା ଲାଗି 21 ଅତିରିକ୍ତ ପାଠ୍ୟପୁସ୍ତକକେ ବିଲ୍ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ। ଏ ଅବସରରେ ସୌରା, କୁଇ, ଗୋଣ୍ଡି ଆଉ ମୁଣ୍ଡା ଭାଷାଥି ପ୍ରାଥମିକ ଶିକ୍ଷା ଲାଗି 21 ଅତିରିକ୍ତ ପାଠ୍ୟପୁସ୍ତକକେ ବିଲ୍ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ। ସାଇବର ସଚେତନତାର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଲାକାଲ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ 34 ସାଇବର ସୁରକ୍ଷା ରଥର ଶୁଭାରମ୍ଭ କରିଛନ୍। ଏହି ସାଇବର ସୁରକ୍ଷା ରଥମାନେ ରାଇଜର ଭିନ୍ ଭିନ୍ ସ୍କୁଲ, କଲେଜ ଆର୍ ପଞ୍ଚାୟତମାନଙ୍କେ ବୁଲ୍ବା। ଫି ଦିନ କମ୍ସେ କମ୍ 2 ଶିକ୍ଷାନୁଷ୍ଠାନ ଅଭିଯାନ ସମୟଥି ସଚେତନତା ସୃଷ୍ଟି କରାଯିବା ଆଉ ଜିଲ୍ଲା ପ୍ରଶାସନମାନଙ୍କ ତରଫୁ ସାଇବର ସୁରକ୍ଷା ରଥକେ ସ୍ୱାଗତ କରାଯିବା। ଏଥି ପ୍ରଶାସନର ଅଧିକାରୀମାନଙ୍କ ସହିତ 15 ଦିନ ଉଦ୍ଯାପନ ସଭାଥି ସ୍ୱାଧୀନତା ସଂଗ୍ରାମୀ ଆଉ ପଦ୍ମ ପୁରସ୍କାର ପାଇଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପସ୍ଥିତି ରହିବେ ବୋଲି ଜଣାପଡ଼ିଛି। ରାଜ୍ୟ ବିଧାନସଭାର ଗଲାକାଲ 40 ବିଭାଗର ଅତିରିକ୍ତ ଖର୍ଚ୍ଚା ଦାବି ଗିଲୋଟିନ୍ ଜରିଏ ଗୃହୀତ ହୋଇଛି। ଇତାର ଆଗରୁ ସ୍ୱରାଷ୍ଟ୍ର ବିଭାଗ, ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ, ବିଦ୍ୟାଳୟ, ଗଣଶିକ୍ଷା ଆଉ ପଞ୍ଚାୟତରାଜ ଆଉ ପାନୀୟ ଜଳ ବିଭାଗର ଅତିରିକ୍ତ ଖର୍ଚ୍ଚା ଦାବି ଉପରେ ଆଲୋଚନା ହୋଇକରି ପାରିତ ହୋଇଥିଲା। ଭଲ ଗୁଣମାନର ସ୍କୁଲ ଶିକ୍ଷା ସରକାରଙ୍କ ପ୍ରାଥମିକତା ଆଏ ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରଣ୍ଡି କହିଛନ୍ତି। 2017 ମୁଖ୍ୟମନ୍ତ୍ରୀ ମୋ ସ୍କୁଲ ଅଭିଯାନ ମୂଲ କରିଥିଲେ। ଇଥି ଏହାଦେ ତକ 30 ଅତ୍କା ଆଘର ଛାତ୍ରଛାତ୍ରୀ ସାମିଲ ହୋଇଛନ୍। 50,325 ସ୍କୁଲ ଏହି କାର୍ଯ୍ୟକ୍ରମଟି ସାମିଲ ହେବାର୍ଥି ସକ୍ଷମ ହୋଇଛନ୍। ରାଇଜେ 2,842 ନୂଆ ଅଙ୍ଗନୱାଡ଼ି କେନ୍ଦ୍ର ଆର୍ 3,149 ନୂଆ ମିନି ଅଙ୍ଗନୱାଡ଼ି କେନ୍ଦ୍ର ଖୋଲ୍ବାର ଲାଗି କେନ୍ଦ୍ର ସରକାରଙ୍କ ଅନୁମୋଦନ ଲାଗି ପ୍ରସ୍ତାବ ଦିଆଯାଇଛି ବୋଲି ମହିଳା ଆଉ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ରମ୍ କହିଛନ୍। ବିଧାୟକ ଭୂପିନ୍ଦର ସିଂଙ୍କ ଗୋଟିଏ ଲିଖିତ ପ୍ରଶ୍ନର ଉତ୍ତରଥି ମନ୍ତ୍ରୀ କହିଛନ୍ତି ଯେ ରାଇଜେ 51,085 ଅଙ୍ଗନୱାଡ଼ି କେନ୍ଦ୍ର ନିଜର ଘରେ ଚାଲୁଛି ଆଉ 4,436 ଅଙ୍ଗନୱାଡ଼ି କେନ୍ଦ୍ର ଭଡ଼ାଘରେ କାମ କରୁଛି। ଭଡ଼ାଘରେ ଚାଲୁଥିବାର ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କୁ ସ୍କୁଲମାନଙ୍କୁ ନେବା ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ। ଲୋକମାନେ ନିଜର ଆଡୁ ରକ୍ତ ଦେଇକରି ଅଲଗାମାନଙ୍କର ଚିକିତ୍ସା ଲାଗି ଯେନ୍ ବହୁମୂଲ୍ୟ ଅବଦାନ ଦେସନ୍ ସେ ବାବଦେ ସଚେତନ କରବାର ଏ ଦିବସର ମୂଳ ଲକ୍ଷ୍ୟ ଆଏ। 18-65 ବୟସର 45 କେଜିନୁ ଅତ୍କା ଓଜନର ଲୋକ ରକ୍ତଦାନ କରିପାରବେ। ଏ ବଛରର ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସର ବାର୍ତ୍ତା ହେଉଛି ରକ୍ତଦାନ କର, ପ୍ଲାଜମା ଦିଅ, ଜୀବନ ବଞ୍ଚ ଆଉ ସବୁବେଳେ ଜୀବନ ବଞ୍ଚାଅ। ରକ୍ତଦାନ କରିକି ଜୀବନ ବଞ୍ଚାବାନୁ ଅତ୍କା ପୁଣ୍ୟକାମ କିଛି ନାଇଁନ। ରାଇଜେ ରକ୍ତର ଆବଶ୍ୟକତା ପୂରଣ କରବାର ଲାଗି ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ଆହୁରି ଫଏଲାବାରକେ ହେବା। ଏଥିଲାଗି ସଭେ ସଚେତନ ହେବାରକେ ପଡ଼ବା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍। ଆଜ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ। 1991 ମିଲିତ ଜାତିସଂଘ ତରଫୁ ବରିଷ୍ଠ ନାଗରିକମାନଙ୍କର ସମସ୍ୟା ଆର୍ ତାର ପ୍ରତିକାର ଲାଗି ଇ ଦିବସ ପାଳନ କରାଯାଉଛି। ଇ ଉଲ୍ଗୁନେ ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫୁ ଆଉ କିଛି ସମୟ ଉତ୍ତରୁ ନେଲସନ୍ ମଣ୍ଡେଲା ଛକଠାନୁ ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ୍ ତକ୍ ଗୋଟିଏ ପଦଯାତ୍ରା କରାଯିବା। ଝାରସୁଗୁଡ଼ା ଷ୍ଟାଡିୟମଠାରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏନ୍ସିସି ଏୟାର ସ୍କ୍ୱାଡ୍ରନ୍ ତାଲିମ କାର୍ଯ୍ୟକ୍ରମ ଥି ଗଲାକାଲ କ୍ୟାଡେଟ୍ମାନେ ମାଇକ୍ରୋ ଲାଇଟ୍ ସିମୁଲେଟର ଉଡ଼ାନ ବାବଦେ ସୂଚନା ସଂଗ୍ରହ କରିଥିଲେ। କାର୍ଯ୍ୟକ୍ରମଥି ପୁନିତ ସାଗର ଅଭିଯାନ ଜରିଏ ଜିଲ୍ଲାର ଇବ୍ ନଦୀ ଖଣି ତାଲପଟିଆନ ସଫେଇ ଅଭିଯାନ କରାଯାଇଥିଲା। ରାଜ୍ୟର ଉତ୍ତର ଆର୍ଭିତ୍ରିଆ ଇଲାକାନ ଆଇବା 5 ତାରିଖ ତକ୍ ବର୍ଷା ଲାଗି ରହିବା ବୋଲି ଅନୁମାନ କରାଯାଉଛି। ଆଜି ସମ୍ଭଲପୁର, ସୁନ୍ଦରଗଡ଼, ଦେବଗଡ଼, ବରଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ବଲାଙ୍ଗୀର ଆଉ ଅନୁଗୁଳ ଜିଲ୍ଲାର କେତେଟା ଜାଗାନ ଅତିପ୍ରବଳ ବର୍ଷା ହେବା। ଆଇବା କାଲ୍ ଆଉ ମଙ୍ଗଳବାର ଦିନ ଭିଲ୍ ଇ ଜିଲ୍ଲାମାନଙ୍କେ ଜବର ବର୍ଷା ହେବା ବୋଲି ପାଣିପାଗ ବିଭାଗ ତରଫ ସୂଚନା ଦିଆଯାଇଛି। ଏଚନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।